ମୋ ନାଁ ଅଶୋକ ନାଗ ଆଜ୍ଞା, ଆଉ ମୁଁ ରହୁଛି ଦମୁହ ବସ୍ତିରେ। ଦ୍ୱିତୀୟ ମୋର ହେଲା ଏଇଟା ୱାର୍ଡ଼ ହେଲା 5 ନମ୍ବର। ତାପରେ ଆମେ 80 ପରିବାର ରହୁଛୁ। 80 ପରିବାର ଭିତରେ ଆମର ଏପର୍ଯ୍ୟନ୍ତ ପାଣିର କିଛି ସୁବିଧା ନାହିଁ। ଆମେ ଯାଉଛୁ 2 କିଲୋ 3 କିଲୋମିଟର ପାଖାପାଖି ଆମେ ପାଣି ଆଣିବା ପାଇଁ ଯାଉଛୁ, ଆଦିବାସୀ ପରିବାର। ଦ୍ୱିତୀୟରେ ନଈରୁ ଯାଉଛୁ, ନଈରେ ବେଳେବେଳେ ବର୍ଷା ହେଇଗଲେ ଗୁଳିଆ ହେଇଯାଉଛି, ଖରାଦିନେ ପାଣି ଶୁଖିଯାଉଛି, ପାଣିର ସୁବିଧା ଆମେ କିଛି ପାଇପାରୁନି। ତେଣୁକରି ଆମ ଛୁଆପିଲା ବହୁତ ହଇରାଣ, ତେଣୁକରି ଆମକୁ ଏହି ସୁବିଧାଟା ଦରଖାସ୍ତ ଆମେ ଦେଇଥିଲୁ ଏବଂ ଦେବୁ ବି ଆଉ, କିନ୍ତୁ ସୁବିଧାଟା ଏଇଟା ଆମର ଯେମିତି ହେବା କଥା।